ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆତଙ୍କବାଦୀ ଆଉ ସେମାନଙ୍କର ମୁଖିଆମାନେ ଚାହୁଁଛନ୍ ଯେ କାଶ୍ମୀରର ଫେରଘାଏ ବିନାଶ ହେଉ, ହେଥିଲାଗି ଏତେ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ହେଲେ ଆତଙ୍କବାଦ ବିରୋଧୀ ଏ ଯୁଦ୍ଧଟି 140 କୋଟି ଭାରତୀୟଙ୍କର ଏକତା ଆମର ସବୁନୁ ବଡ଼ ତାକତ ଆଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି କହିଛନ୍। ଇ ଏକତା ଆତଙ୍କବାଦ ବିରୋଧୀ ଚୂଡ଼ାନ୍ତ ଲଢ଼େଇର ଆଧାର ହେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଝାରସୁଗୁଡ଼ାଠାରେ ପଶ୍ଚିମ ଓଡ଼ିଶା ଶିଳ୍ପୀ ଆଉ ବୁଣାକାର ସମାବେଶ ହୋଇଯାଇଛି। ସମାବେଶଟି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଶିଳ୍ପୀ ଆଉ ବୁଣାକାରମାନେ ଦେଶର ଗୌରବ ଆନ୍ ଆଉ ସେମାନଙ୍କର ସବୁ ସମସ୍ୟାର ସମାଧାନ ଲାଗି ସରକାର ଧ୍ୟାନ ଦେଉଛନ୍ ବୋଲି କହିଛନ୍। ଶିଳ୍ପୀ ଆର୍ ବୁଣାକାରମାନଙ୍କର ତାଲିମ ସେମାନଙ୍କର କଳାର ପ୍ରଦର୍ଶନୀ ଉପରେ ସରକାର ଅତ୍କା ଗୁରୁତ୍ୱ ଦେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଏ ଦେଶର ଶିଳ୍ପୀ ଇଏ ପ୍ରଦେଶର ଶିଳ୍ପୀ ଯେଉଁ କାରୁକାର୍ଯ୍ୟ ଅତୀତରେ ଦେଖାଇଛନ୍ତି ସେଇଟା ତ ବିଶ୍ୱ ସ୍ତମ୍ଭୀଭୂତ ହୋଇଛି। ଆଉ ଦ୍ୱିତୀୟ ତାଜମହଲ ତିଆରି ହୋଇପାରିଲାନି, ଆମର କାରିଗର ତିଆରି କରିଥିଲେ। ଦ୍ୱିତୀୟ କୋଣାର୍କ ମଧ୍ୟ ତିଆରି ହୋଇପାରିଲାନି, ଆମର କାରିଗର କରିଥିଲେ। ଆଜି ମଧ୍ୟ ସାରା ପୃଥିବୀରେ କାରିଗରୀ କୌଶଳ ଏବଂ ଚାରୁକଳା ଦେଖାଇବା ପାଇଁ ଯେତେବେଳେ କଳାକାରମାନଙ୍କର ଖୋଜା ଚାଲିଛି, ଶିଳ୍ପୀଙ୍କର ଖୋଜା ଚାଲିଛି, ସାରା ପୃଥିବୀର ଦୃଷ୍ଟି ଓଡ଼ିଶା ଉପରେ ପଡ଼ୁଛି।
ସମାବେଶ ପଶ୍ଚିମ ଓଡ଼ିଶା ସହିତ ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ଭଦ୍ରକ ଇଲାକାର ବୁଣାକାରମାନେ ବି ଯୋଗ ଦେଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି 177 ନମ୍ବର ଜୟନ୍ତୀ। ଇ ଉଲ୍ଗୁନେ ସାରା ରାଇଜେ ଆଜି ଆଇନଜୀବୀ ଦିବସ ପାଳନ କରାଯାଉଛି। ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଆର୍ ଗୌରବ। ଉତ୍କଳ ଗୌରବ ମଧୁବାବୁଙ୍କ ସ୍ମୃତିକେ ସମ୍ମାନ ଦେବାର ସହିତ ତାଙ୍କର କାମମାନଙ୍କୁ ଆଇବା ପିଢ଼ି ଲାଗି ସୁରକ୍ଷିତ ରଖବାର୍କେ ସରକାରୀ ସ୍ତରଠି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ଇ ଅବସରରେ ଆଜି ଲୋକସେବା ଭବନ ଆର୍ କୃଷି ଭବନଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବା। ଜରୁରୀ କାମ ଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଥିବାର ବେଳେ ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ରାଜ୍ୟ ଅନ୍ତୋଦୟ ଗୃହ ଯୋଜନାଠି 5 ଲକ୍ଷ ଘର ଦିଆଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସେ କହିଛନ୍ ଯେ ଇହାଦେ ରାଜ୍ୟ ଏପତକ 60,000 ଘର ବଟାଯାଉଛି। ଇ ମାସ ଭିତରେ 1,00,000 ଘର ଦିଆଯିବା ବୋଲି ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠି ଯେନ୍ମାନେ ଘର ନାଇଁ ପାଇ ସେମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାଠି ସାମିଲ କରାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆଧାର, ପ୍ୟାନ୍, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ ବାଗିର ପରିଚୟ ପତ୍ରଠି ନାଁ, ଠିକନା କି ମୋବାଇଲ ନମ୍ଘର ବଦଲାବାର ଲାଗି କେନ୍ଦ୍ର ସରକାର ୟୁନିଫାଏଡ୍ ଡିଜିଟାଲ ଆଇଡେଣ୍ଟିଟି ସିଷ୍ଟମ ଲାଗୁ କରବାରକେ ଯାଉଛନ୍। ଏଥିଲାଗି ଗୋଟେ ଖାସ୍ ପୋର୍ଟାଲ ତିଆରି ହୋଇଛେ। ଇ ପୋର୍ଟାଲ ଜରିଆରେ ଲୋକେ ନିଜର ପରିଚୟ ପତ୍ରମାନଙ୍କେ ନିଜର ଇଚ୍ଛା ଅନୁସାରେ ତଥ୍ୟ ବଦଳେଇ ପାରବେ। ପୋର୍ଟାଲଠି ଆଧାର, ପ୍ୟାନ୍, ଡ୍ରାଇଭିଂ ଲାଇସେନ୍ସ ବାଗିର ସବୁ ପରିଚୟ ପତ୍ର ଯୋଡ଼ି ହୋଇକରି ରହିବା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ଆଇବା ମାସ 2 ତାରିଖନୁ ହେବା। 12 ତାରିଖ ତକ୍ ହେବାର୍କେ ଥିବା ଇ ପରୀକ୍ଷା 3 ଖେପ୍ତି ହେବା। ପରୀକ୍ଷା ସକାଳର 8-10, 12:30-2:30 ଆର୍ ଉପରବେଲା 4-6 ବଜେ ତକ୍ ହେବା। ସବୁଯାକ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ସିବିଟି ଜରିଆରେ କରାଯିବା। ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରୁ ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ଓଜେଇ ତରଫୁ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଥ ବନାବାର ଲାଗି ବୌଦ୍ଧ ବନଖଣ୍ଡ ତରଫୁ 1 ଖେପେ 20 ଖଣ୍ଡ ରଥକାଠ ପୁରୀକେ ପଠାଯାଇଛି। ଗଲାକାଲି ବନଖଣ୍ଡ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କର ସହିତ ଅଧିକାରୀମାନେ ରଥକାଠକେ ପୂଜା କରଲା ଉତ୍ରୁ ପୁରୀ ପଠାଯାଇଥିଲା। ଇ 20 ଖଣ୍ଡ କାଠ କଞ୍ଚାମାଲ ରେଞ୍ଜ ଇଲାକାନୁ କଟାଯାଇଥିଲା ଆର୍ ସେଥିର ଭିତରୁ 12 ଖଣ୍ଡ ଧୌରା ଆର୍ 8 ଖଣ୍ଡ ଅସନ କାଠ ଥିବାର ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହନ ବିଶୁବ ମିଳନ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତା ହୋଇଥିବା ବହୁଭାଷୀ କବିତା ପାଠୋତ୍ସବଟି ଜିଲ୍ଲାର ଭିନ୍ ଭିନ୍ ଜାଗାର 30 ଅତ୍କା କବି ଆର୍ କବୟିତ୍ରୀ ଯୋଗ ଦେଇକରି ଓଡ଼ିଆ, ସମ୍ବଲପୁରୀ, ସଂସ୍କୃତ, ହିନ୍ଦୀ ଭାଷାଠି ନିଜ ନିଜର କବିତା ପାଠ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଠି 2 ସେମିଫାଇନାଲ ମ୍ୟାଚ୍ ମୋହନ ବାଗାନ ଗୋଆ ଆର୍ ମୁମ୍ବାଇ ସିଟି ଜମସେଦପୁର ଭିତରେ ଆଇବା 30 ତାରିଖ ଦିନ ଖେଳାଯିବା। ଗଲାକାଲି ହୋଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ଟି ମୁମ୍ବାଇ ସିଟି କାଶିକେ 1-0 ଆର୍ ଜମସେଦପୁର ନର୍ଥ ଇଷ୍ଟ ୟୁନାଇଟେଡ୍ ପେନାଲ୍ଟି ସୁଟ୍ଆଉଟ୍ 5-4 ହରିଛେ। ଆଇବା 3 ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।